ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଧାନ ବିକ୍ରି ଓ ଚାଷୀ ସମସ୍ୟାକୁ ନେଇ ଗୃହକାର୍ଯ୍ୟ ବାଧାପ୍ରାପ୍ତ, ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 69,63,552 ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି, କହିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ରାଜ୍ୟସଭା ନିର୍ବାଚନ ଆସନ୍ତା ମାସ 16 ହେବା ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଘୋଷଣା। ଓଡ଼ିଶା ସମେତ 10 ରାଜ୍ୟର 37 ଆସନ ପାଇଁ ହେବ ନିର୍ବାଚନ ଏବଂ ଯୁକ୍ତ 2 କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆଜିଠାରୁ ଆରମ୍ଭ, ଆସନ୍ତାକାଲିଠାରୁ ହେବ ମାଟ୍ରିକ୍ ପରୀକ୍ଷା। ସପ୍ତଦଶ ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଧାନ ବିକ୍ରି ଓ ଚାଷୀ ସମସ୍ୟାକୁ ନେଇ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରିନାହିଁ। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ପ୍ରଥମାର୍ଦ୍ଧରେ ଗୃହ ମାତ୍ର 5 ଚାଲିଥିଲା। ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପ୍ରଥମେ 11:30 ଯାଏଁ ମୁଲତବୀ ଘୋଷଣା କରିଥିଲେ। ଗୃହକାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ସମାନ ଢଙ୍ଗରେ ପ୍ରତିବାଦ ଜାରି ରଖିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜି ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ରାଜ୍ୟରେ ଧାନ ବିକ୍ରି ନେଇ ଚାଷୀଙ୍କ ସମସ୍ୟା ସମ୍ପର୍କିତ ବ୍ୟାନର ପ୍ରଦର୍ଶନ କରି ସ୍ଲୋଗାନମାନ ଦେଇଥିଲେ। ପରେ କଂଗ୍ରେସ ସଦସ୍ୟମାନେ ମଧ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କୃଷି ସମ୍ବନ୍ଧୀୟ ଆଲୋଚନାରେ ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 69,63,552 ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। ବିଧାନସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ମଣ୍ଡିକୁ 69,92,864 ମେଟ୍ରିକ୍ ଟନ୍ ଧାନ ଆସିଛି। ସେଥିମଧ୍ୟରୁ 1,94,846 ମେଟ୍ରିକ୍ ଟନ୍ ଧାନ ମଣ୍ଡିରେ ପଡ଼ି ରହିଛି। 13,90,978 ଜଣ ଚାଷୀ ଧାନ ବିକ୍ରି କରିସାରିଛନ୍ତି। ଏହି ସମୟ ମଧ୍ୟରେ ଚାଷୀଙ୍କ ଜମାଖାତାକୁ 4,045 କୋଟି ଟଙ୍କାର ଇନ୍ପୁଟ୍ ସବ୍ସିଡି ପ୍ରଦାନ କରାଯାଇଛି। ଏମ୍ଏସ୍ପି ବାବଦକୁ 13,110 କୋଟି ଟଙ୍କା ଦିଆଯାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ସଦସ୍ୟ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, କେନ୍ଦ୍ର 2,369 ଟଙ୍କା ଧାନ କ୍ରୟ କରୁଛି। ଏ ନେଇ ଚାଷୀଙ୍କୁ ରାଜ୍ୟ ସରକାର 800 ପରିବର୍ତ୍ତେ 731 ଟଙ୍କା ଇନ୍ପୁଟ୍ ସବ୍ସିଡି ପ୍ରଦାନ କରୁଛନ୍ତି। ସର୍ବଭାରତୀୟ ସ୍ତରରେ ବାର୍ଷିକ ଫଳ ଉତ୍ପାଦନରେ ଓଡ଼ିଶା 11 ସ୍ଥାନ ଅଧିକାର କରିଛି। ବିଧାନସଭାରେ ସଦସ୍ୟ ଧ୍ରୁବଚରଣ ସାହୁଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉତ୍ତର ରଖି କହିଛନ୍ତି, ରାଜ୍ୟରେ 7,919 ଉଦ୍ୟୋଗୀ ବ୍ୟବସାୟିକ ଦୃଷ୍ଟିରୁ ଫଳ ଓ ଫୁଲ ଚାଷ କରୁଛନ୍ତି। ସେମାନଙ୍କ ବାର୍ଷିକ ଆୟ 10,416,91,000 ଟଙ୍କା ରହିଛି। 2024-25 ଆର୍ଥିକ ବର୍ଷରେ ରାଜ୍ୟରେ 27.18 ଫଳ ଉତ୍ପାଦନ ହୋଇଥିବାବେଳେ ପୁରୀରେ ସର୍ବାଧିକ 586 ଜଣ ଉଦ୍ୟୋଗୀ ଫଳ ଚାଷ କରୁଛନ୍ତି। ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ 115 ଜଣ ଉଦ୍ୟୋଗୀ ଫୁଲ ଚାଷ କରୁଥିବା ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ରାଜ୍ୟର ସମସ୍ତ ରାଜସ୍ୱ ଗ୍ରାମକୁ ବିଜୁଳି ସୁବିଧା ପହଞ୍ଚା ଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଧାନସଭାରେ ସୂଚନା ଦେଇଛନ୍ତି। ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଶ୍ରୀ ସିଂହଦେଓ କହିଛନ୍ତି, 2024 ପରଠାରୁ 35,741 ପରିବାରକୁ ବିଜୁଳି ସଂଯୋଗ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ 3,636 ପରିବାରକୁ ବିଜୁଳି ସଂଯୋଗ ଦିଆଯାଇଛି। ରାଜ୍ୟସଭା ନିର୍ବାଚନ ଆସନ୍ତା ମାସ 16 ହେବା ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି। 10 ରାଜ୍ୟର 37 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆସନ୍ତା 26 ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ମାସ 5 ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରଖାଯାଇଥିବା ବେଳେ 6 ଯାଞ୍ଚ ଓ 9 ପ୍ରତ୍ୟାହାର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ 16 ସକାଳ 9 ଅପରାହ୍ନ 4 ଯାଏଁ ଭୋଟ୍ ଗ୍ରହଣ କରାଯିବ। ପରେ ଅପରାହ୍ନ 5 ଭୋଟ୍ ଗଣତି ହେବା ନେଇ ବିଜ୍ଞପ୍ତି ଉଲ୍ଲେଖ କରାଯାଇଛି। ଓଡ଼ିଶାର 4 ରାଜ୍ୟସଭା ସଦସ୍ୟ ମମତା ମହାନ୍ତ, ମୁନ୍ନା ଖାଁ, ସୁଜିତ କୁମାର ଓ ନିରଞ୍ଜନ ବିସିଙ୍କ କାର୍ଯ୍ୟକାଳ ଏପ୍ରିଲ 2 ଶେଷ ହେଉଛି। କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ମାଧ୍ୟମରେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା ଏଆଇ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ଓଡ଼ିଶା ପାଭିଲିୟନ୍ ପ୍ରଦର୍ଶିତ କରୁଛି। ପ୍ରଦର୍ଶନୀରେ ଯୋଗଦେଇ ପ୍ରଭାବୀ ନବସୃଜନ, ବିବର୍ତ୍ତନକାରୀ ଡିଜିଟାଲ୍ ସମାଧାନ ଏବଂ ଭାଗିଦାରୀ ସୁଯୋଗ ସୃଷ୍ଟି ନେଇ ଏଆଇ ଚାଳିତ ଓଡ଼ିଶା ବିକାଶର ପରିକଳ୍ପନାକୁ ପ୍ରତ୍ୟକ୍ଷରେ ଅନୁଭବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ ଓଡ଼ିଶା ପାଭିଲିୟନ୍ ପରିଦର୍ଶନ କରି ରାଜ୍ୟର ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ସମ୍ମିଳନୀରେ ଓଡ଼ିଶାର ସଶକ୍ତ ଉପସ୍ଥିତି ସୂଚନା ପ୍ରଯୁକ୍ତିବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ରାଜ୍ୟର ଦ୍ରୁତ ଅଗ୍ରଗତିକୁ ପ୍ରତିଫଳିତ କରୁଛି।
ଏଆଇ ଇମ୍ପାକ୍ଟ ସମିଟ୍ରେ ଓଡ଼ିଶାର ବହୁତ ଭଲ ପ୍ରେଜେନ୍ସ ରହିଛି। ଏଠି ଯାହା ସଲ୍ୟୁସନ୍ ଏକ୍ସିବିସନ୍ରେ ଆଣିଛନ୍ତି ସେସବୁ ସଲ୍ୟୁସନ୍ ଜନଜନଙ୍କ ଜୀବନରେ ଗୋଟେ ଭଲ ପଜିଟିଭ୍ ଚେଞ୍ଜ କରିବା ଭଳିଆ ସଲ୍ୟୁସନ୍ ଅଛି। ତତ୍ ସହିତ ଓଡ଼ିଶା ଆଇଟି ଆଉ ସେମିକଣ୍ଡକ୍ଟର ଆଉ ଇଲେକ୍ଟ୍ରୋନିକ୍ସରେ ବଡ଼ ଗୋଟେ ହବ୍ ହେଇକି ବାହାରୁଛି, ଯାହା ଦୁଇଟା ସେମିକଣ୍ଡକ୍ଟର ୟୁନିଟ୍ ଅଲରେଡି ଓଡ଼ିଶାରେ ଆପ୍ରୁଭ୍ ହେଇଯାଇଛି। ତା ପରେ ପରେ ଆଇଆଇଟି ଭୁବନେଶ୍ୱରରେ ମଧ୍ୟ ନମୋ ସେମିକଣ୍ଡକ୍ଟର ଲ୍ୟାବ୍ ଆରମ୍ଭ ହେଉଛି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଚଳିତ ଥର 1358 ପରୀକ୍ଷା କେନ୍ଦ୍ର ଏବଂ 7 ସବ୍ସେଣ୍ଟରରେ ପରୀକ୍ଷା ପରିଚାଳନା କରାଯାଇଛି। ଆସନ୍ତା ମାସ 28 ତାରିଖରେ ପରୀକ୍ଷା ଶେଷ ହେବ। ପରୀକ୍ଷା ପାଇଁ ମୋଟ 221 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ଗୋଟିଏ ସବ୍ ଟ୍ରେଜେରୀକୁ ପରୀକ୍ଷା ପରିଚାଳନା ହବ୍ କରାଯାଇଛି। ଆଜି ସକାଳ 8:30 ସୁଦ୍ଧା ହବ୍ଗୁଡ଼ିକରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲା। ପରୀକ୍ଷାକୁ ଅବାଧ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଏହି ପରୀକ୍ଷା ଛାତ୍ରଛାତ୍ରୀମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ। ସମସ୍ତ ପରୀକ୍ଷାର୍ଥୀ ଚାପମୁକ୍ତ ହୋଇ ଯେପରି ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିପାରିବେ ସେଥିପାଇଁ ଯତ୍ନବାନ ହେବା ଜରୁରୀ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବିଏସ୍ଇ ପକ୍ଷରୁ ଆସନ୍ତାକାଲିଠାରୁ 2026 ବର୍ଷ ପାଇଁ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 10 February ବିଭିନ୍ନ ନୋଡାଲ କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଛି। ଚଳିତ ବର୍ଷ 561,979 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ପରୀକ୍ଷା ଲାଗି 3,082 ପରୀକ୍ଷା କେନ୍ଦ୍ର କରାଯାଇଛି। 332 ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ପ୍ରତିଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି। ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦଠାରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍ ପରୀକ୍ଷା ଚାଲିଥିବା ବେଳେ କୃତ୍ରିମ ବୁଦ୍ଧିମତା ବା ଏଆଇ କ୍ୟାମେରା ମାଧ୍ୟମରେ ସମସ୍ତ ପ୍ରକାର ଯାଞ୍ଚ କରିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ଯେଉଁ ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା 19 ଆରମ୍ଭ କରୁଛୁ ଏବଂ ଏହା March 2 ପର୍ଯ୍ୟନ୍ତ ଚାଲିବ। ଏ ବର୍ଷ ଆମର 561,779 ଜଣ ପିଲା ଫର୍ମ କରିଛନ୍ତି। ବୋର୍ଡ ତରଫରୁ 3,082 ସେଣ୍ଟର 30 ଜିଲ୍ଲାରେ କରାଯାଇଛି ଏବଂ ପ୍ରଶ୍ନପତ୍ର ଆଗରୁ ଯାଇକିରି 322 ନୋଡାଲ ସେଣ୍ଟର କୋଶ୍ଚିନ୍ ହବ୍ରେ ରହିବ। ଏହା ଆମେ ଆସନ୍ତାକାଲିଠାରୁ ଡେସ୍ପାଚ୍ ଟିମ୍ ଦ୍ୱାରା ପଠାଉଛୁ।
କେନ୍ଦୁଝର ବନଖଣ୍ଡରେ ଚଳିତ ବର୍ଷ କଲରାପତରିଆ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ବନଖଣ୍ଡରେ 18 କଲରାପତରିଆ ବାଘ ଥିବାବେଳେ ଏହି ସଂଖ୍ୟା 23 ବୃଦ୍ଧି ପାଇଛି। ଚଳିତ ବର୍ଷ ମହାବଳ ବାଘ ଠାବ କରାଯାଇନଥିବା ସମ୍ପର୍କରେ ଉପଖଣ୍ଡ ବନ ଅଧିକାରୀ କହିଛନ୍ତି। ସମାଜରେ ବରିଷ୍ଠ ନାଗରିକଙ୍କ ଅବଦାନକୁ ସ୍ୱୀକାର କରି ସେମାନଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମ୍ମାନ ଓ ବିଚାର ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସୁବିଧା ଓ ଅସୁବିଧା ବୁଝିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି। ବରିଷ୍ଠ ନାଗରିକ ଆମ ବରିଷ୍ଠ ସମ୍ବଳ ଶୀର୍ଷକ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସମାଜ ପ୍ରତି ବରିଷ୍ଠ ନାଗରିକଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାନୀୟ ଜଳର ସମସ୍ୟା ଯେଭଳି ନ ଉପୁଜେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବ୍ଲକ୍ ଓ ଏନ୍ଏସ୍ରେ ଜଳଛତ୍ର ଖୋଲି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ରଖିବା ପାଇଁ କୁହାଯାଇଛି। ପାଣିପାଗ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତାକାଲି ପର୍ଯ୍ୟନ୍ତ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ରାଜ୍ୟର ଦକ୍ଷିଣ ଭାଗ ଅଞ୍ଚଳଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଧାନ ବିକ୍ରି ଓ ଚାଷୀ ସମସ୍ୟାକୁ ନେଇ ଗୃହକାର୍ଯ୍ୟ ବାଧାପ୍ରାପ୍ତ। ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 69,63,552 ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି, କହିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାଜ୍ୟସଭା ନିର୍ବାଚନ ଆସନ୍ତା ମାସ 16 ତାରିଖରେ ହେବା ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଘୋଷଣା। ଓଡ଼ିଶା ସମେତ 10 ରାଜ୍ୟର 37 ଆସନ ପାଇଁ ହେବ ନିର୍ବାଚନ ଏବଂ ଯୁକ୍ତ 2 କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆଜିଠାରୁ ଆରମ୍ଭ, ଆସନ୍ତାକାଲିଠାରୁ ହେବ ମାଟ୍ରିକ୍ ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।